ଗଳ୍ପ ଘର ଚଟିଆ, ଗାଳ୍ପିକ ବ୍ରଜମୋହନ ମହାନ୍ତି। ଶ୍ୱେତପଦ୍ମା, ଶ୍ୱେତପଦ୍ମାର ବହ୍ନିମାନ ଦେହ ଉପରେ ଆଭିଜାତ୍ୟର ସ୍ଫୁଲିଙ୍ଗ, ମନ ରାଜ୍ୟରେ ବିପ୍ଳବର ଦୁନ୍ଦୁଭି, କଡ଼ ଲେଉଟାଇଲା ଶ୍ୱେତପଦ୍ମା। ସେମାନେ ପ୍ରଶଂସା କରନ୍ତି ଶ୍ୱେତପଦ୍ମାଙ୍କୁ, କାରଣ ସେ କୁମାରୀ। ଅନେକ ସମୟରେ ଆକାଶକୁ ଚାହିଁବା ପାଇଁ ଅଭ୍ୟାସ କରେ ଶ୍ୱେତପଦ୍ମା। ସେ ଦେଖେ ଆକାଶ, ନା ନା, ଆକାଶଟା ଆକାଶ ନୁହେଁ, ଗୋଟାଏ ବିରାଟ ସମୁଦ୍ର। ସେଇ ସମୁଦ୍ରର ଅସୀମ ଜଳରାଶି ମଧ୍ୟରେ ଅଷ୍ଟମୀର ବଙ୍କା ଚନ୍ଦ୍ର ସାମୂହିକ ଜୀବ ପରି ପହଁରି ପହଁରି ଚାଲିଛି। ଯୁଗ ଯୁଗ ଧରି ଏ ଆକାଶ ଜଳରେ ଚନ୍ଦ୍ରଟା ପହଁରୁଥିଲେ ବି ପହଁରାର ଶେଷ ନାହିଁ। ସତ୍ୟବା କେବଳ ପହଁରିବା ପାଇଁ ଚନ୍ଦ୍ରର ଜନ୍ମ। ବେଳେବେଳେ ଚମକି ଉଠୁଛି ଶ୍ୱେତପଦ୍ମା ଗୋଟାଏ ଘରଚଟିଆର ବିକଳ ଚିତ୍କାରରେ। ଘରଚଟିଆ ସୃଷ୍ଟିର ଏକ ନିହାତି ନଗଣ୍ୟ ଜୀବ, ତଥାପି ଉଠି ବସୁଛି ଶ୍ୱେତପଦ୍ମା। ଏଇ ଘରଚଟିଆ ଦୀର୍ଘ ନିଶ୍ୱାସ ପକାଇ ଠୁଳ କରୁଛି ତାର କ୍ରୋଧକୁ। ଶ୍ୱେତପଦ୍ମା ଖେଳ ଜାଣେ, ଅନେକ ଖେଳ, ତେଣୁ ତାର ସାଙ୍ଗସାଥିମାନେ ଖେଳୁଆଡ଼ ବୋଲି ଡାକନ୍ତି। ଅନେକ ସମୟରେ ଶ୍ୱେତପଦ୍ମା ଖେଳି ଖେଳି ବେଦମ ହୋଇପଡ଼େ, କିନ୍ତୁ ଈର୍ଷା କରେ ଘରଚଟିଆ। ଶ୍ୱେତପଦ୍ମାର ବହୁ ଆଦିମ ବନ୍ଧୁମାନଙ୍କ ମଧ୍ୟରୁ ଘରଚଟିଆଟି ଅନ୍ୟତମ। ସେ ଅନେକ କଥା ଜାଣେ ତା ସମ୍ପର୍କରେ। ନୂଆଣିଆ ଛୋଟିଆ ଚାଳ ଘରଟିରେ ଶ୍ୱେତପଦ୍ମା ରହେ, ଆଜି ନୁହେଁ ବହୁ ଦିନରୁ। ଯେତେବେଳେ ଦିନର ସୂର୍ଯ୍ୟ ରାତ୍ରିର ଚନ୍ଦ୍ର ମଧ୍ୟରେ ସେ ପାର୍ଥକ୍ୟ ଦେଖିପାରୁନଥିଲା ସେତିକି ବେଳୁ। ଆହା, ଏ ଘରର ପରିସର କେଡ଼େ ଶାନ୍ତ, ସରଳ, ମନୋରମ। ଘରକୁ ଚାହିଁ ଆଖିରୁ ଲୁହ ପୋଛେ ଶ୍ୱେତପଦ୍ମା। ନୂଆଣିଆ ଭଡ଼ା ଚାଳଘରର ଆକର୍ଷଣୀ କମ୍ ନୁହେଁ। ଦିନ ଥିଲା ଯେଉଁଦିନ ଦୂର ଗାଁରୁ ଶ୍ୱେତପଦ୍ମାର ମାଙ୍କୁ ଟାଣି ଆଣିଥିଲା ଏ ଘର। ତାଙ୍କରି ସହିତ ପ୍ରଥମ କରି ଆସିଥିଲା ଶ୍ୱେତପଦ୍ମା। ବହୁ ବର୍ତ୍ତମାନ ବିଗତ ହୋଇଗଲାଣି, ବହୁ ଭବିଷ୍ୟତ ବର୍ତ୍ତମାନ ହେଲାଣି। ହେଲେ ଶ୍ୱେତପଦ୍ମା ଭାବେ ଜୀବନର ବହୁ ପୁରାତନ ପୃଷ୍ଠା ଏଯାଏଁ ଅଖୋଲା ରହିଯାଇଛି, ସେ ଆଉ ଖୋଲିବ ନାହିଁ। ଆଦିମ, ହଁ, ଆଦିମ ଦିନରୁ ଘରର ଚାଳ ଦେହରେ ବସା ବାନ୍ଧିଛି ଘରଚଟିଆ। ତାର ହୁଏତ ପୁଅନାତି ହୋଇଛନ୍ତି, ବଂଶବୃଦ୍ଧି ହୋଇଛି, କିନ୍ତୁ ଘରଚଟିଆଟିର ଜନ୍ମ ନିରୋଧ ପାଇଁ କେହି କେବେ ସେମାନଙ୍କ ସଂଖ୍ୟାର ହିସାବ ରଖିନାହିଁ। ସେମାନେ ବଢ଼ନ୍ତୁ, ସହରରୁ ଚାଳଘର ସଂଖ୍ୟା କମି କମି ଲୋପ ହେବା ଯାଏ। ସମୟ ଗଡ଼ୁଛି, ଚିନ୍ତାର ନୂଆ ନୂଆ ପାଖୁଡ଼ାରେ ରଙ୍ଗ ବୋଳି ପ୍ରଜାପତିକୁ ଅପେକ୍ଷା କରୁଛି ଶ୍ୱେତପଦ୍ମା। କିନ୍ତୁ ହଁ, ସବୁ ମନେ ଅଛି ଶ୍ୱେତପଦ୍ମାର। ସାମାନ୍ୟ ସମୟର ବ୍ୟବଧାନରେ ବିଦାୟ ନେଇଥିଲେ ତାର ବାପା ଆଉ ମା। ଶେଷରେ ରହିଗଲା ଏଇ ଶ୍ୱେତପଦ୍ମା, ଶିକ୍ଷିତା ସେ, ତଥାପି ଅନେକ ସମୟରେ ଶିକ୍ଷାକୁ ସ୍ୱୀକାର କରେ ନାହିଁ। ଜୀବନ, ଜୀବନ ଯାହା ଖୋଜେ ଶିକ୍ଷା ତାହା ଦେଇପାରେ ନାହିଁ, ସେଥିପାଇଁ ସେ ତାର ହତଭାଗ୍ୟ ଜୀବନକୁ ବସି ବସି ନିନ୍ଦା କରେ। ନା ନା, ଶ୍ୱେତପଦ୍ମା କାନ୍ଦେ, ଥରେ ନୁହେଁ ଅନେକ ସମୟରେ କାନ୍ଦେ। ତା କାନ୍ଦରେ କେହି କେବେ ସମବେଦନା ଜଣାନ୍ତି ନାହିଁ, କିନ୍ତୁ ଘରର ଚାଳ ଉପରେ ଥାଇ ରହି ରହି ରାବ ଦିଏ ଏଇ ଘରଚଟିଆ। ସେଦିନ ଚାଳ ଉପରକୁ ଚାହିଁଥିଲା ଶ୍ୱେତପଦ୍ମା, ଆଜି ତାକୁ ଜୀବନର ଏକ ମସ୍ତ ବଡ଼ ଫଇସଲା କରିବାକୁ ହେବ। ଏଇ ଘରଚଟିଆ ଅଫିସର କହିଛନ୍ତି, ମୁଖ୍ୟ ସେବିକା ଶ୍ୱେତପଦ୍ମାର ଅଫିସର କହିଛନ୍ତି, ଟୁର୍ କରିବାକୁ ହେବ। ନିଜ ଜିପ୍ରେ ସେ ନେଇଯିବେ ମହାବିନାୟକ ପ୍ରଦର୍ଶନୀ ମଣ୍ଡପକୁ। ଅଫିସର ବିରଞ୍ଚି ନାରାୟଣ ହରିଚନ୍ଦନ, ଶାନ୍ତ, ସରଳ, ପୁଣି ସମବେଦନଶୀଳ। ଏଥର ଆଖି ବୁଜି କିଛି ସମୟ ଖଟ ଉପରେ ଶୋଇପଡ଼ିଲା ଶ୍ୱେତପଦ୍ମା। ହଁ ହଁ, ତାକୁ ଯିବାକୁ ହେବ। ଟଙ୍କା, ଜୀବନ, ପୁଣି ଯୌବନ, ଏ ତିନୋଟି ଯାକ ବହନ କରି ଚାଲିବାର କୌଶଳ ଶିକ୍ଷା କରିବାକୁ ହେବ। ଶ୍ୱେତପଦ୍ମା ଭୁଲ କରୁନାହିଁ, ଦିନର ଆଲୋକ ସହିତ ଶ୍ୱେତପଦ୍ମାର ଚାଳଘର, ଖଟ, ବିଛଣା ସବୁ ଯେମିତି ଜଳିବାକୁ ଆରମ୍ଭ କରିଛନ୍ତି। ଝରକାର ରେଲିଂ ଦେହରୁ ପୁଳାପୁଳା ନିଆଁ ଖସି ପଡ଼ୁଛି। ବିଛଣା ଉପରେ ବସିଲା ସେ। ଦିନ 9:30, ଆଉ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ତାକୁ ପ୍ରସ୍ତୁତ ହେବାକୁ ପଡ଼ିବ। କିଚିରି ମିଚିରି କରି ରାବି ଉଠିଲା ଘରଚଟିଆ। ଟ୍ରଙ୍କ ଦେହରୁ ନୂଆ ନାଇଲନ୍ ଲୁଗାଟା ବାହାର କରୁ କରୁ ଅଟକିଗଲା ଶ୍ୱେତପଦ୍ମା। ନା, ଆଉ ହେବନି, ଏଇ ଘରଚଟିଆ ସବୁ ଅଶୁଭର କାରଣ। ଘରଚଟିଆ ବୋବିଲା ବୋଲି ଶ୍ୱେତପଦ୍ମାର ବାପା ମା ରୋଗରେ ପଡ଼ି ମଲେ, କିନ୍ତୁ ଘରଚଟିଆ ନ ଆସିବା ଆଗରୁ ସଂସାର ବେଶ ସୁଖରେ କଟିଯାଉଥିଲା। ଅଶୁଭ ଘରଚଟିଆ ହିଁ ପରିବାର ଧ୍ୱଂସର କାରଣ। ଖଟ ଉପରୁ ଉଠି ଆସିଲା ଶ୍ୱେତପଦ୍ମା। ବିଛଣା ଚଦରଟାକୁ ପୋଳା କରି ଫିଙ୍ଗିଦେଲା ଘରଚଟିଆ ଉପରକୁ। ଭୟାର୍ତ୍ତ ଘରଚଟିଆ ଫୁର୍ କରି ଉଡ଼ି ଆସି ବସିଲା କାନ୍ଥ ଉପରେ। ଦଶଟା ବାଜିଯାଇଛି, କିନ୍ତୁ ଘଣ୍ଟା ଦେଖିବାକୁ ଶ୍ୱେତପଦ୍ମାର ଅବସର ନାହିଁ। ପ୍ରଥମେ ଘରଚଟିଆକୁ ଶେଷ କରିବା ଦରକାର, ନଚେତ୍ ସୀତେଇ ଉଠିଲା। ସେ ମଶାରୀ ବାଡ଼ାରୁ ଖଣ୍ଡିଏ ଧରି ଆକ୍ରମଣ କଲା ଶ୍ୱେତପଦ୍ମା। ବିଚରା ଘରଚଟିଆ ଏ କାନ୍ଥରୁ ସେ କାନ୍ଥକୁ ଫୁର୍ଫାର୍ ହୋଇ ଉଡ଼ିବାର ଲାଗିଛି। ଡେଣା ଅବସ ହୋଇ ଆସୁଛି, ଆଉ ହୁଏତ ନୁହେଁ, ଏଣିକି ପଡ଼ିଯିବାକୁ ହେବ। କ୍ରମାଗତ ଆକ୍ରମଣ କରିବାର ଲାଗିଛି ଶ୍ୱେତପଦ୍ମା। କ୍ରୋଧ ବଢ଼ୁଛି, ନା ନା, ଯେମିତି ହେଲେ ଘରଚଟିଆକୁ ଖତମ କରିବା ଦରକାର। ଜୀବନର ଶେଷ ଚେଷ୍ଟା କରି ଏଥର ଉଡ଼ୁଛି ଘରଚଟିଆ। ଖଣ୍ଡ ଖଣ୍ଡ ପକ୍ଷୀ ଝଡ଼ି ଚଟାଣ ଉପରେ ଜମା ହୋଇ ପଡ଼ିଲାଣି, ଆଉ ନୁହେଁ, ଏଥର ଆତ୍ମସମର୍ପଣ କରିବାକୁ ହେବ। ପ୍ରଚଣ୍ଡ ଭାବରେ ଆଘାତ କରିଛି ଶ୍ୱେତପଦ୍ମା। ଜୀବନର ଶେଷ ଚିତ୍କାର କରିବାକୁ ହୁଏତ ବେଳ ପାଇନାହିଁ ଘରଚଟିଆ। ପ୍ରବଳ ଗତିରେ ଶ୍ୱେତପଦ୍ମା ନିଜ ପଣତ କାନିରେ ମାଡ଼ି ବସିଛି ଘରଚଟିଆକୁ। କାନ୍ଦୁଛି ଘରଚଟିଆ ବିକଳତାରେ, ଅସହାୟତାରେ। ଠିକ୍ ଏତିକିବେଳେ ଶ୍ୱେତପଦ୍ମାର ସହକର୍ମିଣୀ ମନ୍ଦାକ୍ରାନ୍ତା ପଶି ଆସିଛି କୋଠରୀ ମଧ୍ୟକୁ। ପାଟି କରି ଉଠିଛି ସେ, ଏ କ'ଣ କରୁଛ ଶ୍ୱେତପଦ୍ମା? କିଛି ସମୟ ପାଇଁ ସ୍ଥିର ହୋଇଯାଇଛି ଶ୍ୱେତପଦ୍ମା। ଦୁଇ ହାତର ପ୍ରବଳ ଚାପରେ ବେକ ପାଖରୁ ଦୁଇଗଡ଼ ହୋଇଯାଇଛି ଘରଚଟିଆ। ଏଥର କାନ୍ଦିବାକୁ ଆରମ୍ଭ କରିଛି ମନ୍ଦାକ୍ରାନ୍ତା। ଏ କାନ୍ଦ ହୁଏତ ନିରୀହ ଘରଚଟିଆର କାନ୍ଦଠାରୁ ଆହୁରି କରୁଣ। ବିକଳରେ ସ୍ଥାଣୁ ଭଳି ଠିଆ ହୋଇ ରହିଛି ଶ୍ୱେତପଦ୍ମା। ପ୍ରବଳ ଗତିରେ ହଲେଇ ଦେଇ କହିଛି ମନ୍ଦାକ୍ରାନ୍ତା, ମୁଁ କ'ଣ କରିବି କୁହ ଶ୍ୱେତପଦ୍ମା, ମୁଁ କ'ଣ କରିବି ମୋତେ କୁହ। ପାଞ୍ଚ ମାସର ଅନ୍ତଃସତ୍ତ୍ୱା ମୁଁ, କିନ୍ତୁ ଅଫିସର ବିରଞ୍ଚି ନାରାୟଣ ଏବେ ଏସବୁ ଅସ୍ୱୀକାର କରୁଛନ୍ତି। ମନ୍ଦାକ୍ରାନ୍ତାର ଅଭିଯୋଗ ସତେ ଯେମିତି ଶୁଭୁନଥିଲା ଶ୍ୱେତପଦ୍ମାକୁ। ଦୁଇ ହାତରେ ଘରଚଟିଆର ରକ୍ତ ଦେଖି ପ୍ରବଳ ଗତିରେ ହସି ଉଠିଲା। ସେ କହିଲା, ସବୁର ମୂଳରେ ଏଇ ଘରଚଟିଆ, ହୁଏତ ବେଳେବେଳେ ଏ ଘରଚଟିଆ ତୁମ ଘରକୁ ମଧ୍ୟ ଯାଉଥିଲା। ଘରଚଟିଆର ଛିଣ୍ଡା ପରଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଖସି ପଡ଼ୁଥିଲା ଚଟାଣ ଉପରେ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ଘରଚଟିଆ। ରହିଲୁ, ନମସ୍କାର।